ମାଥ୍ୟୁ 27:11-31। ଫଟୁ ନମ୍ବର 16। ଯୀଶୁ ଦୁଃଖ ଭୋଗତ ରହିଲ। ଯୀଶୁ କେତକ ଆବାକ ହେବାକୁ କାମ କରତ ରହିଲ, ଆଉ କେତକ ଲୋକ ହୁନା ପାଞ୍ଚ କି ପାଞ୍ଚ ରହିଲା, ହୁନ କେତକ ଲୋକକେ ସାହାଯ୍ୟ କରତ ରହିଲ, ଆଉ ସତ ମହାପ୍ରଭୁଚ ବାଟ ବାବଦେ ଶିକ୍ଷା ଦେତ ରହିଲ। ଯୀଶୁ ସତ ମହାପ୍ରଭୁଚ ଭକ୍ତି ବାବଦେ ଦେଖାତ, ଆଉ ସତ ମହାପ୍ରଭୁଚ ଠାଉଁକେ ଲୋକମାନକେ ଆନ୍ତସ୍ଥିତିର ଏହୁ ରହିଲା, ଆଉ ଧାର୍ମିକ ମୁଖ୍ୟମାନେ ହୁନାଚ ଉପରେ ଅହଙ୍କାର ଥେଉ ରହିଲା। ହୁମାନଚ ମନ କଡ଼ାକଡ଼ି ରହିଲ, ଆଉ ହୁମାନେ ବିଶ୍ୱାସ କରତ ନାହିଁ ରହି ଯୋ ଯୀଶୁ ସତ ମହାପ୍ରଭୁ ସିଂ ପଠାଇଲା। ହୁମାନେ ମାନି ନାହିଁ ଯୋ ହୁମାନେ ସତ ମହାପ୍ରଭୁଚ ନିୟମକେ ଟୋଡ଼ୁ ଦେତାହେ, ଆଉ ହୁମାନେ ପାପି ବୋଲୁନ୍। ହୁନେଇ ନେତାମାନେ ଯୀଶୁଚ ବାବଦେ ଝୁଟ ଗୋଠିଆଉନ୍ ରହିଲା, ଆଉ ହୁମାନକେ ବାନ୍ଧୁନ୍ ଦେହୁଁ ରହିଲା। ସନ୍ୟାମାନେ ହୁନାକେ କୋଡ଼ା ଚୋଡ଼ା ମାର ଦେହୁଁ ରହିଲା, ହୁମାନେ କାଁଟାଚ ମକୁଟ ଲେଉଁ ରହିଲା, ଆଉ ବିଜ୍ରାବତ ରହିଲା। ମନେ ଥେଉଁ ରାହା ଯୀଶୁ ସତ ମହାପ୍ରଭୁଚ ବେଟାଏ ଶୁନ୍, ଲୋକମାନକେ ମାରତଚ ତାକତ ହୁନାଚିନିଂ ରହିଲୋ, ଆଉ ହୁନ୍ ହୁମାନକେ ବିରୁଦ୍ଧ କରାଇ ନାହିଁ। ହୁନ୍ ଜାନତ ରହିଲୋ ଏହା ସବୁ ସତ ମହାପ୍ରଭୁଚ ଯୋଜନା।